ଆପଣ ଏହି ପ୍ରପଞ୍ଚର ବା ବ୍ରହ୍ମାଣ୍ଡର କାରଣ ଅଟନ୍ତି, ଯିଏ ଅନନ୍ୟ ଭାବରେ ଆପଣଙ୍କୁ ଧ୍ୟାନ କରନ୍ତି, ସେ ଭକ୍ତି ଲାଭ କରନ୍ତି। ମୁଁ ଶୋକ ସ୍କନ୍ଦ ଭାବତ ନାହିଁ, ପର ଶୋକ ପାଟିର ଶୋକ ସାହାଯ୍ୟ ତେଷାଂ ସୁପକ୍ତ ଯୋଗୀନାମ ଜିତ ଶ୍ୱାସେନ୍ଦ୍ରିୟାତ୍ମନାମ ଲବ୍ଧ ଜ୍ୟୋତ୍ସ୍ନା ପ୍ରସାଦାନାମ ନ କୁଦସ୍ଥିତ ପ୍ରାଭବ। ଅର୍ଥାତ୍ ଯେଉଁମାନେ ପ୍ରାଣାଦି ବାୟୁକୁ ସଂଯୋଗ କରି ମନ ଓ ଇନ୍ଦ୍ରିୟମାନଙ୍କୁ ନିଗ୍ରହ କରିପାରନ୍ତି, ସେମାନଙ୍କର ଏ ଭୌତିକ ଜଗତରେ ପରାଭବ ହୁଏ ନାହିଁ, ଏବଂ ସେଇଥିପାଇଁ ସେମାନେ ଅନୁଭୂତି ସମ୍ପନ୍ନ ପରିପକ୍ୱ ଯୋଗୀ ଅଟନ୍ତି। ଏହି ପ୍ରକାର ଯୋଗ ସିଦ୍ଧି ଲାଭ କରିଥିବା ହେତୁ ସେମାନେ ଆପଣଙ୍କର କୃପା ଲାଭ କରନ୍ତି। ଭାବାର୍ଥ ଯୋଗ ସାଧନାର ଉଦ୍ଦେଶ୍ୟ ଏଠାରେ ବର୍ଣ୍ଣିତ ହୋଇଅଛି। ଏଠାରେ କୁହାଯାଇଛି ଯେ ଅନୁଭୂତି ସମ୍ପନ୍ନ ପରିପକ୍ୱ ଯୋଗୀ ଅଟନ୍ତି, ସେ ପ୍ରାଣବାୟୁକୁ ସଂଯୋଗ କରି ମନ ଓ ଇନ୍ଦ୍ରିୟଗଣକୁ ପୂର୍ଣ୍ଣ ରୂପେ ନିଗ୍ରହ କରିପାରନ୍ତି। ତେଣୁ କେବଳ ପ୍ରାଣବାୟୁକୁ ସଂଯୋଗ କରିବା ଯୋଗର ଅନ୍ତିମ ଲକ୍ଷ୍ୟ ନୁହେଁ। ଯୋଗ ସାଧନାର ପ୍ରକୃତ ଉଦ୍ଦେଶ୍ୟ ହେଲା ମନ ଓ ଇନ୍ଦ୍ରିୟଗଣକୁ ନିଗ୍ରହ କରିବା। ଯେଉଁମାନେ ଏହିପରି ଭାବରେ ମନ ଓ ଇନ୍ଦ୍ରିୟଗଣକୁ ନିଗ୍ରହ କରିପାରିଥାନ୍ତି, ସେମାନେ ଅନୁଭୂତି ସମ୍ପନ୍ନ ପରିପକ୍ୱ ଯୋଗୀ ଅଟନ୍ତି ବୋଲି ବୁଝିବାକୁ ହେବ। ଏଠାରେ କୁହାଯାଇଛି ଯେ ଯେଉଁ ଯୋଗୀ ମନ ଓ ଇନ୍ଦ୍ରିୟଗଣକୁ ନିଗ୍ରହ କରିପାରନ୍ତି, ସେ ଭଗବାନଙ୍କର ପ୍ରକୃତ କୃପା ଲାଭ କରିଥାନ୍ତି ଏବଂ ତାଙ୍କର କୌଣସି ଭୟ ନଥାଏ। ଅନ୍ୟ କଥାରେ ଏହା କୁହାଯାଇପାରେ ଯେ ଯେପର୍ଯ୍ୟନ୍ତ ବ୍ୟକ୍ତି ମନ ଓ ଇନ୍ଦ୍ରିୟଗଣକୁ ନିଗ୍ରହ କରିବାକୁ ସମର୍ଥ ନ ହୋଇଥାଏ ସେ ପର୍ଯ୍ୟନ୍ତ ସେ ଭଗବାନଙ୍କର କୃପା ଲାଭ କରିପାରେ ନାହିଁ। ଯେତେବେଳେ ବ୍ୟକ୍ତି ପୂର୍ଣ୍ଣ ଭାବେ କୃଷ୍ଣ ଚେତନାରେ ନିଯୁକ୍ତ ହୁଏ ସେତେବେଳେ ଏହା ସମ୍ଭବ ହୁଏ। ଯେଉଁ ବ୍ୟକ୍ତିଙ୍କର ମନ ଓ ଇନ୍ଦ୍ରିୟଗଣ ସର୍ବଦା ଭଗବାନଙ୍କ ଦିବ୍ୟ ସେବାରେ ନିଯୁକ୍ତ ଥାଏ ତାଙ୍କର ଭୌତିକ କର୍ମରେ ନିଯୁକ୍ତ ହେବାର ସମ୍ଭାବନା ନଥାଏ। ଭଗବତ ଭକ୍ତଗଣ ଏହି ବ୍ରହ୍ମାଣ୍ଡରେ କୌଣସି ପରାଭୂତ ହୁଅନ୍ତି ନାହିଁ। କୁହାଯାଇଛି ନାରାୟଣ ପର ସର୍ବେ। ଯେଉଁ ବ୍ୟକ୍ତି ନାରାୟଣ ପର ଅଟନ୍ତି ଅର୍ଥାତ୍ ଭଗବତ ଭକ୍ତ ଅଟନ୍ତି ସେ କୌଣସି ପ୍ରକାର ପରିସ୍ଥିତିକୁ ଭୟ କରନ୍ତି ନାହିଁ। ସେ ନର୍କକୁ ଯାଆନ୍ତି ବା ସ୍ୱର୍ଗକୁ ଯାଆନ୍ତୁ ତାଙ୍କ ସବୁ ତାଙ୍କ ପକ୍ଷରେ ସମାନ। ସେ କୌଣସି ପ୍ରକାର ସ୍ଥିତିକୁ ଭୟ କରନ୍ତି ନାହିଁ। ତେଣୁ ଏଠି ଯେଉଁ ପ୍ରାର୍ଥନା ହେଉଛି ଦେବତାମାନେ ବ୍ରହ୍ମଲୋକରେ ପ୍ରାର୍ଥନା କରୁଛନ୍ତି ବ୍ରହ୍ମାଙ୍କୁ ଭଗବାନଙ୍କ ସହିତ ସମାନ ବୋଲି କହିଲେ ସେ ପ୍ରାର୍ଥନା କରୁଛନ୍ତି। ବ୍ରହ୍ମାଙ୍କର ଯେତେ ଗୁଣ ସବୁ ରହିଛି ଆମେ ଆଲୋଚନା କରୁଥିଲେ ସେଦିନ 50 ଗୁଣ ସବୁ ରହିଛି। ଏ ଗୁଣକୁ ଜଣେ ଯେତେ ଚିନ୍ତା କରିବ ତେଣୁ ଭଗବାନ ଭଳି ଗୁଣ ସବୁ ତାଙ୍କର ସବୁ ରହିଛି ତେଣୁ ଭଗବାନ ସହିତ ସମାନ ବୋଲି ବିଚାର କରାଯାଇଛି। ଯଦିଓ ଆମର କୁହାଯାଇଛି ବ୍ରହ୍ମା ଶିବ ଆଦି ଦେବତାମାନଙ୍କ ନାମକୁ ଭଗବାନ ବିଷ୍ଣୁ ନାମ ସବୁ ନାମ ସହିତ ସମାନ ବୋଲି ବିଚାର କରିବା ଏ ଗୋଟିଏ ଅପରାଧ। କିନ୍ତୁ ଏଠି ଯେଉଁ ବର୍ଣ୍ଣନା କରାଯାଉଛି ବ୍ରହ୍ମାଙ୍କୁ ପ୍ରାର୍ଥନା କରାଯାଉଛି ତାଙ୍କର ଯେଉଁ ଗୁଣ ରହିଛି ଏ ଭଗବତ ଗୁଣ ହିସାବରେ ତାଙ୍କୁ କୁହାଯାଇଛି। ତେଣୁ ଇଏ ବହୁତ ସୂକ୍ଷ୍ମ କଥା। ମଝିରେ ମଝିରେ ଶିବଜୀଙ୍କୁ ମଧ୍ୟ ସ୍ତୁତି କରାଯାଏ ଭାଗବତଙ୍କର ବର୍ଣ୍ଣନା କରାଯାଇଛି ସ୍ୱୟଂ ଭଗବାନ ନିଜେ ସ୍ତୁତି କରିଛନ୍ତି। ଯେତେବେଳେ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ ଉଦ୍ଭୁତ ହେଲା ଭଗବାନ ଅଜିତ ସେଇଠି ଉପସ୍ଥିତ ଅଛନ୍ତି। ସେ ଚାହିଁଥିଲେ ସେ ବିଷକୁ ନିଜେ ଭକ୍ଷଣ କରିଦେଇପାରିଥାନ୍ତେ। ବିଷକୁ ଭକ୍ଷଣ କରିବାର ଦରକାର ନାହିଁ। ବିଷକୁ ଯଦି ଭଗବାନ କହିବେ ବିଷ ତୁ ଚାଲିଯା ସିମ୍ ସିମ୍ ଯେଉଁ ବୋଲନ୍ତି ସେମିତି ବିଷ ତୁ ଚାଲିଯା କହିଲେ ବିଷ କୁଆଡ଼େ ହୋଇଯିବ। ଯେତେବେଳେ ଭଗବାନ କାଳିଆ ଦମନ କରିଥିଲେ କାଳିଆ ଜଳର ଯେଉଁ ଯମୁନା ନଦୀର ଯେଉଁ ହ୍ରଦର ଜଳ ଏତେ ବିଷାକ୍ତ ହୋଇଥିଲା ଆକାଶରେ ଉଡ଼ି ଯାଉଥିବା ପକ୍ଷୀ ମଧ୍ୟ ସେ ବିଷ ଦ୍ୱାରା ଆକ୍ରାନ୍ତ ତଳେ ପଡ଼ିଯାଉଥିଲେ ମୃତ୍ୟୁବରଣ କରୁଥିଲା। ଏଭଳି ବିଷାକ୍ତ ଜଳ ଥିଲା କିନ୍ତୁ ଭଗବାନ ସେ ବିଷାକ୍ତ ଜଳକୁ ପରିଷ୍କାର କରିବା ପାଇଁ କ'ଣ ବ୍ୟବସ୍ଥା କଲେ କେବଳ ଇକ୍ଷଣ କରିଦେଲେ କେବଳ ଚାହିଁଦେଲେ ଏ ଜଳ ଶୁଦ୍ଧ ହୋଇଯାଉ ତେଣୁ ଅମୃତରେ ପରିଣତ ହୋଇଗଲା। ଭଗବାନ ପାଖରେ ବିଷ ରହିଛି ଭଗବାନ ପାଖରେ ଅମୃତ ରହିଛି। ଭଗବତ ଗୀତା 9 ଭଗବାନ କହିଛନ୍ତି ଯେ ତପାମି ହମ୍ ଅହମ୍ ବର୍ଷମ୍ ନିଗୃଣାମି ଉଷୁଦାମି ଚ ଅମୃତଂ ଚୈବ ମୃତ୍ୟୁଶ୍ଚ ସଦସତ୍ ଚ ଅହମ୍ ଅର୍ଜୁନ ସଦ୍ ଅସତ୍। ଏଠି କୁହାଯାଉଛି ସଦ୍ ଅସତ୍ ଆତ୍ମକମ୍ ଭଗବାନ ସଦ୍ ଏବଂ ଅସତ୍ ସବୁକିଛି ହେଉଛନ୍ତି ଭଗବାନ। ସେ ତପାମି ହମ୍ ଖରାଦିନ ଆସିଗଲା ଏଥିରେ ଭୀଷଣ ଗରମ ହେଉଛି ଏବଂ ଏହି ଗରମ ହେବା ଦ୍ୱାରା ଜଳର ଯେଉଁ ଜଳକୁ ବାଷ୍ପ ଆକାରରେ ପରିଣତ ହୋଇଯାଉଛି ତପାମି ହମ୍ ପୁଣି ସେଇ ବାଷ୍ପକୁ ପୁଣି ସେ ପଠାଉଛନ୍ତି ତପାମି ହମ୍ ଅହମ୍ ବର୍ଷମ୍ ପୁଣି ବର୍ଷା କରୁଛନ୍ତି ସେ ଇଏ କହୁଛନ୍ତି ବୈଜ୍ଞାନିକମାନେ କହୁଛନ୍ତି କ'ଣ ନା ସେ ଯେଉଁ ବାୟୁ ସବୁ ଯେଉଁ ହେଇଛି ମେଘ ସବୁ ସେ ଯେତେବେଳେ ଘନୀକରଣ ହୋଇ ଥଣ୍ଡାରେ ପରିଣତ ହୋଇଯାଉ ସେତେବେଳେ ବର୍ଷା ହେଉଛି କିନ୍ତୁ ସେ ତ ବହୁତ ଗରମ ଥିଲା କିନ୍ତୁ ଥଣ୍ଡା ହେଲା। ତେଣୁ ଭଗବାନଙ୍କର ଇଚ୍ଛାରେ ଗରମ ହୋଇପାରିବ ଥଣ୍ଡା ବି ହୋଇପାରିବ। ଭଗବାନ ତପାମି ଭଗବାନ ଗରମ କରୁଛନ୍ତି ପୁଣି ଭଗବାନ ବର୍ଷା କରୁଛନ୍ତି ତପାମି ଆମ ବର୍ଷନ୍ ନିଗୃଣାମି ଅଛି ଜାଣିଛ ଏଇଟାକୁ ନେଇଯାଉଛନ୍ତି ଜଳକୁ ନେଇଯାଉଛନ୍ତି ପୁଣି ଛାଡ଼ୁଛନ୍ତି। ତେଣୁ ଭଗବାନ ହେଉଛନ୍ତି ମୃତ୍ୟୁ ଭଗବାନ ହେଉଛନ୍ତି ଅମୃତ ଅମୃତାଂଶ ଏବେ ମୃତ୍ୟୁଶ୍ଚ ଭଗବାନ ଅମୃତ କାହା ପାଇଁ ନା ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ଭଗବାନଙ୍କ ଶରଣରେ ଯିବେ ତାଙ୍କ ପାଇଁ ଭଗବାନ ତାଙ୍କୁ ରକ୍ଷା କରିବେ ପରିତ୍ରାଣାୟ ସାଧୁନା ତାଙ୍କ ପାଇଁ ସେ ଅମୃତ ପ୍ରକୃତରେ ଭଗବାନ ଅମୃତ। ଭଗବାନଙ୍କର ମୃତ୍ୟୁ ନାହିଁ କି ଜନ୍ମ ନାହିଁ ଆମେ ମଧ୍ୟ ଭଗବାନଙ୍କର ଅଂଶ ହିସାବରେ ଆମର ମଧ୍ୟ ସେହି ସ୍ଥିତି କିନ୍ତୁ ଆମେ ଯେହେତୁ ଭଗବାନଙ୍କ ଶରଣରେ ଯାଉନାହିଁ ସେଥିପାଇଁ ଭଗବାନ ମୃତ୍ୟୁ ରୂପରେ ଆସି ପହଞ୍ଚୁଛନ୍ତି। मृत्यु सर्वहरस्ताहम उद्भवस्थ भविष्यताम कीर्ति श्री वाक्य नारिणाम स्मृति मेधा धुति क्षमा। भगवान जनकर जिते भल गुण थाउना कहीं किंतु मृत्यु रूप से यदि भगवान को शरण जाऊना मृत्यु रूप से भगवान शिशु को नहीं जाते मृत्यु सर्वहरस्ता तेणु भगवान चाहते भगवान केवल चाहते इच्छा करदे ये कालियार जो रही कालिया दल जो ना से जो जमुना ह्रदर जल कालियार द्वारा विषय परिणत हो जाता से अमृत हो गला तापाई किसी ये परिश्रम करा पड़ा नहीं जड़ीबुटी पका करा गरम कर रासायनिक पदार्थ पका ये सब किसी करना भगवान भगवान चाहते भगवान आगे जो लीलाटी करते कालियाधर लीलाटी ग्रीष्म दिन घटना ग्रीष्म दिन में सांग बाक मैंने आगुआ टे चली जाते तृषा है सुस्थ है जल दल को पीदे यदि जानते विश्व जल कि पीदे सांगे सांगे मृत्युबरण कले भगवान डाक्तरखाना को ने भगवान निजे केवल वीक्षण करदे से पुणी जीवन प्राप्त हो गले जो गाभी मैंने से पान कर जल पान कर मृत्युबरण कर जीवित हो गले भगवान अद्भुत कर्मा सबकिे कि समुद्र मंथन में जो विष उद्भुत है भगवान निजे आस पहुँचीगले शिवजी पाखे पहुँचीगले अन्य देवता मैंने असुर मैंने समस्त आँचीगले से सब स्तुति कर शिवजी को शिवजी को जो स्तुति करगवान भले स्तुति कर तेणु ये भाव में विभिन्न देवतार देवता मैंने जो स्तुति कर ब्रह्मा को शिवजी को से भगवान भाई स्तुति कर सूक्ष्म तत्व रही से केवेले भगवान सहित सामान हो पारे ना तेणु ये देवता मैंने ब्रह्मा जो स्तुति करते कहते ब्रह्मलोक उद्विग्न अवस्था रही कि तथापि ब्रह्मा को स्तुति कर प्रभु जेतु अन्य भाव जो मैंने अन्य भाव ब्रह्मा निजे कहते केमी जन पूजा करेंगे ब्रह्म संहित ब्रह्मा निजे कहते ब्रह्मा को कम पूजा कर जो रही जो मणि सब रही मणिरे सूर्य आलोक से सूर्य आलोक जदि रही कि सूर्य आलोक सब मणि उद्भासित होती ब्रह्मा जयेश जगदंड कौन से श्लोकटी भास्वान यथा सकलेशु निजेशु तेज स्वयं कियत् प्रकटयति तद्वदत्र ब्रह्मा जयेश जगदंड विधानकर्ता गोविंदमादिपुरुषं तमं भजामि। भास्वान यथा सकलेशु निजेशु तेज ये जो मणिरे जो तेज सब रही जो आलोक उद्भासित होती से तेज कहार सूर्यंकर भास्वान भास्मान बहुत भाषित होती बहुत उद्भासित होती तेनाली भाव में ब्रह्मा जो शक्ति पाई से ब्रह्मा को ये शक्ति रही अनंत शक्ति भाई लगुच पचास गुण आम से आलोचना करते तेरे ये सब गुण कौटे पाई ना से भगवान ठीक से गुण सब प्राप्त होती स्वान सकल निजे तेज सी तक तेज नुह सी हूँ सूर्य तेज से भाव ब्रह्मा जो तेज प्राप्त होती भगवान ठीक प्राप्त होती तेणु भगवान जो मैंने अन्य भाव प्रार्थना पूजा करेंगे ये बुझाक पड़ो ये भगवान का प्रार्थना करा जेतु अन्य भावना भावती आत्मभावना 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 अर्थ हो समस्त जीव से सृष्टि कर सबू जीव से सृष्टि कर देखुचे ब्रह्मा सब सृष्टि करते 84 लाख प्रकार जीव ब्रह्मा सृष्टि किंतु भगवान कहूना अर्जुन को भगवद गीता 10 अध्याय जे ब्रह्मा सृष्टि कर सृष्टि कर बुद्धि ज्ञानम असमोह क्षमा सत्य दम सम सुखं दुखं भयभाव भयंचा भयमेव च अहिंसा समता तुष्टि तपोदानं दशोदश भवन्ति भावभूतानं मत्त एव कृतज्ञता। महर्षि सप्तपूर्वे चत्वारो मनवस्तथा मद्भावा मानस जाता जैसा लोक इमान प्रजा एतान् विभुति योगंच मम जो व्यतीत तत्वतः सो विकल्पन योगेन युज्यते नात्र संशय। भगवत स्वाध्याय भगवान ये पैदल ये कथा पाई तापर जो चार श्लोक कही से श्लोक हूँ भगवदगीतार सार बोली कहते ये जो मैंने जानवे तत्व जो मैंने जानवे से मैंने भगवान को निश्चित भाव भजन करेंगे। एतां जो एतां विभूति योग ये हूँ विभूति योग दशम अध्याय विभूति योग वर्णना कर जो मैंने तत्व जानवे सो अविकल्प योग है ना युजते सी आर कौन विकल्प रहा भगवान को पूरा आराधना करवा भगवान सहित युक्त हवा ना आउ का सहित युक्त हवा कौटा श्रेष्ठ तक विकल्प किसी ना से जानते भगवान ही सब कि सब अभिकल्प जोगे युजते ना संस्था कौन सन्देह ना भगवान हो सब उन्नत उच्च स्थिति तेणु ये जो आसे महर्षि सप्त पूर्वे जो सात जन महर्षि आसिले प्रति मन समय महर्षि परिवर्तन होती ये स्वयंभू मन समय कथा कह जाऊँ स्वयंभू मन समय ना स्वयंभू मन स्वयंभू मन बोले प्रथम मन हो स्वयंभू मन तेणु से समय रे जो रही जो ऋषि रही किए ना ये गुरु सब रही महर्षि सप्त पूर्वे चतर किए ना चारि कुमार मनवस तथा चारि कुमार एवं चौदह जन मनु सप्त महर्षि होती भृगु मरीचि अत्रि कुलस्थ कुल प्रतु एवं वशिष्ठ इन सप्त महर्षि प्रति मनु समय महर्षि मान पर सप्त ऋषि मान पर तेणु ये जो रही महर्षि सप्त पूर्वे सप्त महर्षि चतर मनव चतर मन चतर कहले जो मनु आस सॉरी ये जो चारि कुमार सनक सनातन सनंदन सनंद कुमार मनव और चौदह जन मनु आसयंभुव सरचिष उत्तम तामस रैवत चाकुष वैवसत बर्तन वैवसत मन समय चल सप्तम मनु आपर आसे सवर्णी दक्ष सवर्णी ब्रह्म सवर्णी धर्म सवर्णी रुद्र सवर्णी देव सवर्णी इंद्र सवर्णी सब सवर्णी आस यही भाव चौदह जन मनु आसवे महर्षि सप्त पूर्वे चतर मनवसदा मद्भाव मानस जाता एम सब भगवान मो ठू आम देखुचे सब ब्रह्मांड आस तेणु ये तत्व बुझाक पड़ो ब्रह्मा जो सृष्टि करे सेकेंडरी क्रिएसन ये हूँ विसर्ग प्रथम सृष्टि हूँ भगवान कर जो मैंने तत्व जानवे से विकल्प रहा ब्रह्मांकर शरण जीवा ना शिवजी का शरण जीवा ना गणेश शरण जीवा ना अन्य शनि शरण जीवा यह भाव में विभिन्न विकल्प जो चिंता करती ये प्रश्न टी पचार उद्धव पचार भगवान एकास्कंद चौदह अध्याय ना कौ अध्याय पचार जे जो बेदरे कहीं अलग अलग कथा कहीं कह आर कारण कौन बेदरे जो विभिन्न मान पूजा कहुची आर कारण कौन समस्त कह भगवान पूजा करो आउ अन्य कहीं करा जाऊँ कारण कौन सब तेणु भगवान से प्रश्न उत्तर में कही चौदह अध्याय कही जे कालेन नष्टा प्रलय बाण्यं वेद संगीता मयादो ब्रह्मणे प्रोक्तो धर्म जस्या महात्मज धर्म को कई सृष्टि करे ना धर्म केवल भगवान ही सृष्टि करे धर्म को साक्षात भगवत प्रणीतम भागवत षष्ठ स्कंधे जमराज कथा गुरु मान कह धर्म कहले भगवान जहाँ कहे से धर्म आउ कई धर्म को सृष्टि करे ना धर्म तो साक्षात भगवत प्रणीतम न बे विदु ऋषय नापि देवा एमती मानने ऋषि मान देवता मान सिद्ध मुख्य असुर मनुष्य विद्याधर चारण कहीं धर्म विषय कहीपर ना जाणी ना सृष्टि करें तेणु भगवान जहाँ कहे से धर्म बुझे पड़ो तेणु ये काल जो पर काल आस्ते आस्ते धर्म नष्ट तेणुक जो रही सौनकादि ऋषि मैंने ये जो छोटी प्रश्न पचारे तादूर ये गोटे प्रश्न थिला भागवत आरंभ जो छोटी प्रश्न रु तादूर ये गोटे प्रश्न जे ब्रूही योगेश्वर कृष्णे ब्रह्मणी धर्म बर्मणी स्वयं कास्ता अधुन पीत धर्म का शरणगत प्रभु आपण कहतु भगवान जो चलीगले धाम चलीगले सब ऐश्वर्य मान नहीं चलीगले ब्रूही योगेश्वर से योगेश्वर से चली जाऊँच धर्म ज्ञानादि भी जिते ऐश्वर्य सब रही सब कुछ नहीं चली जाऊँ वर्तमान आप धर्म शून्य हो गला धर्म को रे धर्म कह शरण गत धर्म कह शरण गले ये प्रश्न पचार तेणु भागवत प्रथम स्कंद तृतीय अध्याय शुद्ध गोस्वामी से प्रश्न उत्तर दे कृष्णे सदान भगते धर्म ज्ञानादि भी सह कलौ नष्ट दुषा ईश पुराणार्को धुनोदित भगवान जदि चलीगले धर्म ज्ञान आदि सहित किंतु कलिजुग बर्तमान अंधकार कलौ नष्ट दुषा तेणु ये अंधकार रूपक कलिजुगरे भगवान ये धर्म को कलौ नष्ट दुषा ये से पुराणार्को ये हूँ पुराण रूपक सूर्य कौटा ना ये भागवत भागवत पुराण हूँ अर्क ये हूँ सूर्य ये हूँ आलोक अधुना उदित अधुना उदित मैंने कलिजुग उदित होती भागवत पुराण अन्य पक्ष आम कह जो मैंने ये भागवत पुराण पुराण आश्रय नौ ना यो सूर्य ये सूर्य आलोक नौ ना उपयोग करूना से मैंने प्रकृत रास्ता जापर ना जमी जुग्नु बर्षा दिन में वर्णना कर लोक मैंने जो रही जुड़जुड़िया प्रकार प्रादुर्भाव रही संध्या बेले तारा चंद्र एम आलोक देखा ना कलिजुगर अवस्था से गुड़ भाव जो मैंने प्रकृत भागवत रूपक पुराण रूपक सूर्यर आश्रय ने प्रकृत पथ को जापर तेणु भगवान कहते कालीन नष्टा प्रलय यही भाव में मझे मझे ये सब धर्म व ज्ञान सब लोप हो जाऊँगी तेणु बाणीयम वेद संगीता भगवान निजे वेद मध्यम ये ज्ञान को प्रदान करयादो ब्रह्मणे प्रोक्ता प्रथम भगवान ये ज्ञान को ब्रह्मा को देले मयादो ब्रह्मणा प्रोक्ता धर्म जस्या महात्मज प्रकृत धर्म को भगवान देले ब्रह्मा तांकर पुत्र स्वयंभू मनु को प्रदान कले ज्ञान एवं मनु ब्रह्मा को आउ जो पुत्र सब अच्छा अत्रि मरीचि अंगिरस पुलस्त पुलह क्रतु भृगु ये सप्त ऋषि प्रदान कले से माने तांकर जो अच्छा तांकर शिष्य मानू प्रदान कले ज्ञान प्रदान कले यही भाव में आमर जो गुण प्रधान प्राधान्य रही गुण प्राधान्य धर्म जो कथा को से टे पर जमती जे आचार्य उदाहरण देमती गंगा नदी जल गंगा नदी जल स्वच्छ एवं पवित्र किंतु से गंगा नदी गंधरे विभिन्न प्रकार गच्छ सब रही किए लिंब गच रही किए आंब गच रही किए विभिन्न प्रकार अनेक प्रकार गच्छ सब रही किंतु तांकर फल स्वाद अलग अलग होदियों जल गोटे गंगा नदी जल गोटे कि स्वाद फल सब स्वाद सब अलग अलग हो भाव ये परंपरा जो आसूस ज्ञान आस्ते आस्ते टे पर जे कहे गुण प्रदान अनुसार सब पर तेणु भगवान प्रकृत ज्ञान को पुणी उद्धव को प्रदान कर एकादश खंड चौदह अध्याय भगवान वर्णना कर तेणु ये जो भगवान ଯେଉଁ ବ୍ରହ୍ମାକୁ ଯେଉଁ ସୃଷ୍ଟି କରୁଛନ୍ତି ବା ଦେବତାମାନେ ଯେଉଁ ପ୍ରାର୍ଥନା କରୁଛନ୍ତି ସେ ଭଗବାନଙ୍କ ପ୍ରାର୍ଥନା ହେଉଛି ଏଠି। ଯେହେତୁ ଅନନ୍ୟନ ଭାବେନ ଭାବନ୍ତି ଆତ୍ମଭାବନମ ଆତ୍ମନି ପ୍ରୋତ ଭୁବନମ ଭୁବନ ତାଙ୍କରି ପାଖରେ ପ୍ରୋତ ମିଶିକି ରହିଛି, ବ୍ରହ୍ମାଙ୍କ ପାଖରେ ପ୍ରକୃତରେ ଭଗବାନ ପାଖରେ ମିଶିକି ରହିଛି। ଭଗବତ ସପ୍ତମଧ୍ୟ ଭଗବାନ କହିବେ ଯେ ସବୁକିଛି ମୋ ଠାରେ ମିଶିକି ରହିଛି, ଯେଉଁ ରହିଛି ସୂତ୍ରେ ମଣି ଗଣାଇବ, ଯେମିତି ସୂତ୍ର ପ୍ରଭୁ ଫୁଲ ଗୁଞ୍ଚନ୍ତି ସୂତାରେ ଗୁଞ୍ଚନ୍ତି ସବୁ ଫୁଲ ସେହି ସୂତାରେ ପ୍ରକୃତରେ ରହିଛି। ସେହିଭଳି ଭାବରେ ରସୋହମ ଅପ୍ସୁକମ୍ତେୟ ପ୍ରଭୁପାଦ ମହାରାଜ କହିଛନ୍ତି, ଯେଉଁମାନେ ପଚାରନ୍ତି ଭଗବାନ ତୁମକୁ ଦେଖାଇ ଦେଇପାରିବ ତାହେଲେ ମାନିବି ଭଗବାନ ଅଛନ୍ତି। ତେଣୁ ଭଗବାନ କହୁଛନ୍ତି ହଁ ମୋତେ ଦେଖ, ଭଗବାନ କହୁଛନ୍ତି କେମିତି ମୋତେ ଦେଖିବ, ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ରସୋହମ ଅପ୍ସୁକମ୍ତେୟ। ଆମେ ଯେତେବେଳେ ଜଳପାନ କରୁଛେ ସେ ଜଳପାନର ଯେଉଁ ସ୍ୱାଦୁ ସେଇଟା କ'ଣ କିଏ ସେ ସ୍ୱାଦୁ କିଏ, ଯଦି ଆମେ ଚିନ୍ତା କରିବା ଏ ସ୍ୱାଦୁ ହେଉଛନ୍ତି ଭଗବାନ ତାହେଲେ ଗୋଟେ ସମୟ ଆସିବ ଯେତେବେଳେ ଆମେ ଭଗବାନ ଦେଖିଦେବା ଦେଖିପାରିବା। ରସମ କହନ୍ତେ ପ୍ରଭାସିନୀ ଶଶି ସୂର୍ଯ୍ୟ ହେଉ ସଜୀବ ଶଶି ବା ଚନ୍ଦ୍ର ଏବଂ ସୂର୍ଯ୍ୟ ଯେଉଁ ଆଲୋକ ରହିଛନ୍ତି ଇଏ ଆଲୋକ କେଉଁଠୁ ଆସୁଛି, ଇଏ ଭଗବାନଙ୍କଠୁ ଆସୁଛି। ସେ ଆଲୋକ ଦେଖି ଯଦି ଆମେ ଭଗବାନଙ୍କୁ ଚିନ୍ତା କରିବା ତାହେଲେ ଆମେ କୃଷ୍ଣ ଚେତନଶୀଳ ହେଇଯିବା। ପ୍ରଣବ ସର୍ବବେଦେଷୁ ସମସ୍ତ ପ୍ରଣବରେ ପ୍ରଣବ ବା ଓଙ୍କାର ଯେଉଁ ରହିଛି ସମସ୍ତ ବେଦରେ ସେ ହେଉଛନ୍ତି ଓଙ୍କାର ଏବଂ ଶବ୍ଦରେ ସେ ହେଉଛନ୍ତି ଆକାଶରେ ସେ ହେଉଛନ୍ତି ଶବ୍ଦ ଶବ୍ଦ କିଏ ପୌରୁଷ ମୃଷୁ ମନୁଷ୍ୟମାନଙ୍କର ଯେଉଁ ପୌରୁଷତା ରହିଛି ସେଥିମଧ୍ୟ ଭଗବାନ ରହିଛନ୍ତି। ତେଣୁ ଏଇ ଯେଉଁ ସପ୍ତମ ଅଧ୍ୟାୟରେ ଏଇ ଶ୍ଳୋକଟି କହିଛନ୍ତି ତା ପୂର୍ବ ଶ୍ଳୋକରେ ସେଇଟା କହୁଛନ୍ତି ସୂତ୍ରେ ମଣି ଗଣାଇବ ମତ ପରତର ନାନ୍ୟତ ଭଗବାନ ଠାରୁ ଆଉ କେହି ଉନ୍ନତର ନାହାନ୍ତି। ମତ ପରତର ନାନ୍ୟତ କିଞ୍ଚିତ ଅସ୍ତି ଧନଞ୍ଜୟ ମୟି ସର୍ବମିଦମ୍ ପୁରୁତମ ସୂତ୍ରେ ମଣି ଗଣାଇବ ସବୁକିଛି ଭଗବାନ ସହିତ ଯୁକ୍ତ ଏଇ ବ୍ରହ୍ମା ମଧ୍ୟ ସେ ଭଗବାନ ସହିତ ଯୁକ୍ତ ହେଇଛନ୍ତି, ବାବା ଭଗବାନଙ୍କଠାରୁ ଆସୁଛନ୍ତି, ଶିବଜୀ ସେ ଭଗବାନ ସହିତ ଯୁକ୍ତ ହେଇଛନ୍ତି ଏବଂ ସମୟ ସବୁକିଛି ଯାହା ଦେଖିବା ସବୁକିଛି ଭଗବାନ ସହିତ ଯୁକ୍ତ ହେଇଛନ୍ତି। କିଭଳି ଭାବରେ ନା ସୂତ୍ରେ ମଣି ଗଣାଇବ ସୂତ୍ରେ ସୂତାରେ ଯେମିତି ଫୁଲ ଗୁଞ୍ଚା ହେଉଛି ସେହିଭଳି ଭାବରେ ମଣିରେ ମଧ୍ୟ ମାଳା ହୋଇପାରୁଛି, ଏ ସୂତାରେ ତିଆରି ହେଉଛି ସେ ମଣିମାଳା ସୂତ୍ରେ ମଣି ଗଣାଇବ। ତେଣୁ ତାକୁ ଯେତେବେଳେ ବିସ୍ତାର କରୁଛନ୍ତି ଭଗବାନ ଏ କଥାଟି କହିଥିଲେ ରସମହସ୍କମ୍ତେୟ ପ୍ରଭାସିନୀ ଶଶିଚୁଡ଼ି ହୋ ଏସବୁ କହିଛନ୍ତି ସବୁକିଛି ଯାହା ଦେଖିବା ସବୁକିଛି ସେ ଭଗବାନଙ୍କଠାରୁ ଆସୁଛି। ସେଥିପାଇଁ ଭାଗବତ ପ୍ରଥମ ଶ୍ଳୋକରେ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକର ପ୍ରଥମ କଥା ହେଉଛି ଜନ୍ମାଦି ଅସ୍ୟ ଯତ ଏ ବେଦାନ୍ତ ସୂତ୍ରର ଭାଷ୍ୟ। ବେଦାନ୍ତ ସୂତ୍ରର ଦ୍ୱିତୀୟ ସୂତ୍ର ହେଉଛି ବ୍ରହ୍ମାଦି ଅସ୍ୟ ଜନ୍ମାଦି ଅସ୍ୟ ଯତ ବେଦାନ୍ତ ସମସ୍ତ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ ଅନ୍ତିମରେ ବେଦାନ୍ତ ସୂତ୍ରରେ ସବୁ ରଖିଦେଲେ ସବୁ ଜ୍ଞାନ ଯେମିତି ଆମର ସବୁ ରହିଛି ଆଲଜେବ୍ରା ଇତ୍ୟାଦିରେ ସୂତ୍ର ସବୁ ରହିଛି ଏ ପ୍ଲସ୍ ବିରୋ ହୋଲ୍ ସ୍କୋୟାର ସେଭଳି ଭାବରେ ସମସ୍ତ ଜ୍ଞାନକୁ ବ୍ୟାସଦେବ 555 ସୂତ୍ରରେ ବର୍ଣ୍ଣନା କରିଦେଲେ ବେଦାନ୍ତ ସୂତ୍ର। ଏ ବେଦାନ୍ତ ସୂତ୍ର ଏତେ ଗୁରୁତ୍ୱପୂର୍ଣ୍ଣ ସମସ୍ତ ଶାସ୍ତ୍ର ଭିତରେ ଭଗବାନ ଭଗବତ ଗୀତା 13 ଅଧ୍ୟାୟରେ କହିଛନ୍ତି ବ୍ରହ୍ମସୂତ୍ର କଥା କହିଛନ୍ତି ଋଷିବୀର ବୌଦ୍ଧା ଗୀତଂ ଛନ୍ଦବୀର ବିଭିଧି ପୃଥକ ବ୍ରହ୍ମସୂତ୍ର ପ୍ରତିଷ୍ଠାଇବ ହେତୁ ମଧୁବୀର ବି ନିଶ୍ଚିନ୍ତି। ଅନେକ ଋଷି ଏହି ତତ୍ତ୍ୱ ବିଷୟରେ ଅନେକ କଥା କହିଛନ୍ତି, ସେହିଭଳି ଭାବରେ ବିଭିନ୍ନ ଶାସ୍ତ୍ରରେ ମଧ୍ୟ କୁହାଯାଇଛି କିନ୍ତୁ ବ୍ରହ୍ମସୂତ୍ରରେ ସେଟା ନ୍ୟାୟିକ ଭାବରେ ଲଜିକାଲି ସବୁ ବର୍ଣ୍ଣନା କରାଯାଇଛି। ବେଦାନ୍ତ ସୂତ୍ର ଅତି ଅଳ୍ପ ସୂତ୍ରରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଲେ ବେଦର ଅନ୍ତ ଦେଇଦେଲେ ବେଦର ଅନ୍ତ ବେଦାନ୍ତ ଦେଇଦେଲେ 555 ସୂତ୍ରରେ। ତେଣୁ ପ୍ରଥମ ସୂତ୍ରରେ ବ୍ୟାସଦେବ ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା ଅର୍ଥାତ୍ ବ୍ରହ୍ମ ଜିଜ୍ଞାସ ପାଇବାର ଉଦ୍ଦେଶ୍ୟ ହେଉଛି, ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ସେତେବେଳେ ତାର ପ୍ରକୃତ କର୍ତ୍ତବ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା କରିବ। ବହୁତ ଜିଜ୍ଞାସା କରିଛି ସେ ବିଭିନ୍ନ ଜନ୍ମରେ, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି 80 ଲକ୍ଷ ଜନ୍ମରେ ସେ ବହୁତ ଜିଜ୍ଞାସା କରିଛି, କିନ୍ତୁ ବର୍ତ୍ତମାନ ତାକୁ ଗୋଟେ ଦିଆଗଲା, ପ୍ରମୋସନ୍ ଦିଆଗଲା, ହାୟର ସ୍ପେସିଜ୍ ଅଫ୍ ଲାଇଫ୍କୁ ଦିଆଗଲା, ଉନ୍ନତି ତାକୁ ଉନ୍ନତ ଜନ୍ମ ଦିଆଗଲା, ଉନ୍ନତ ମସ୍ତିଷ୍କ ଦିଆଗଲା, ଉନ୍ନତ ଚେତନା ଦିଆଗଲା। ତେଣୁ ଏ ଚେତନାରେ ସେ ଯଦି ସେ ପଶୁପକ୍ଷୀ ଭଳି ଚିନ୍ତା କରିବ ତାହେଲେ ସିଏ ତାର ଜୀବନ ବୃଥା ହୋଇଗଲା। ଭାଗବତମରେ ପଞ୍ଚମ ସ୍କନ୍ଧରେ ଋଷଭଦେବ ତାଙ୍କର 100 ପୁତ୍ରଙ୍କୁ ଏକଥା କହୁଛନ୍ତି। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ, କିନ୍ତୁ ଭରତ ନାୟନ ଦେଓ ଦେଓ ଭାଜାନ ଲୋକେ କଷ୍ଟାନ କାମାନ ଅର୍ହତେ ବିଡ଼ୁଜାଙ୍ଗେ ତପୋ ଦିବ୍ୟମ ପୁତ୍ରକା ଯେଣୁ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୁଖଙ୍କ ଅନୁତମ। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ନାୟମ ଦେହ ଦେହ ଭାଜା ନୃଲୋକେ ମନୁଷ୍ୟ ଲୋକରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି, ଇଏ ମନୁଷ୍ୟ ଜୀବନ କଷ୍ଟାନ କାମାନ ଅର୍ହତେ ବିଡ଼ୁଜାଙ୍ଗେ, କଷ୍ଟ କାମ ପାଇଁ ଉଦ୍ଦିଷ୍ଟ ନୁହଁ ମନୁଷ୍ୟ ଜୀବନ, କିନ୍ତୁ ଆମେ ଦେଖିବା ସବୁଠି ଲେଖା ହେଇଛି କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ, ସବୁଠି ଲେଖା ହେଇଛି। ତେଣୁ ଭଗବାନ ଏକଥା କହୁଛନ୍ତି, କଷ୍ଟାନ କାମ ପାଇଁ ଉଦ୍ଦିଷ୍ଟ ନୁହେଁ ମନୁଷ୍ୟ ଜନ୍ମ, ଆରତେ ବିଡ଼ ଭୁଜାଙ୍ଗ ଯେ କଠିନ ପରିଶ୍ରମ ପାଇଁ କେଉଁଟା କେଉଁ ଶରୀର ଉଦ୍ଦିଷ୍ଟ ନା ବିଡ଼ ଭୁଜାଙ୍ଗ। ବିଡ଼ ଭୁଜା କହିଲେ ଯେଉଁ ବିଷ୍ଠାଭୁଜି ଶୁକର ଇତ୍ୟାଦି ଅଛନ୍ତି ଏମାନଙ୍କ ପାଇଁ ସବୁ ସେ କଠିନ କାମ ଉଦ୍ଦିଷ୍ଟ ଗଧ। ତେଣୁ ଭାଗବତମରେ 4ଟି ପଶୁଙ୍କର ଉଦାହରଣ ଦିଆଯାଇଛି, ସୋ ବିଡ଼ ବରାହ ଓଷ୍ଟ୍ର ଖରେଇ ସଂସ୍କୃତ ପୁରୁଷ ପଶୁ, ସୋ ମାନେ କୁକୁର, ବିଡ଼ ବରାହ ବିଷ୍ଠାବଜି ବରାହ ବରାହ ତ ବିଷ୍ଠାବଜି କରନ୍ତି ଘୁଷୁରୀ, ବିଡ଼ ବରାହ ସୋ ବିଡ଼ ବରାହ ଓଷ୍ଟ୍ର ଓଟ ମରୁଭୂମିରେ ରହୁଛି ଓଟ, ଖରେଇ ଗଧ। ତେଣୁ ଆଙ୍କର ଫିଲୋସଫି ସବୁ ପ୍ରଭୁପାଦ ମହାରାଜ କହିଛନ୍ତି, କ'ଣ ଫିଲୋସଫି ତାଙ୍କର ସବୁ ରହିଛି, ଗଧର ଫିଲୋସଫି ହେଉଛି କ'ଣ ନା, ଗଧ ବହୁତ ପରିଶ୍ରମ କରି ସକାଳଠୁ ଉଠିଲେ ମାଲିକର ସବୁ ବୋଝେଇ ନେଇକିରି ଲୁଗାପଟା ସବୁ ବୋଝେଇକି ନେଉଛି, ଏତେ ଲୁଗାପଟା ସଫା କରୁଛି ନେଇକିରି ଦେବା ସଫା କରୁଛି ଅବଶ୍ୟ, କିନ୍ତୁ ଏ ସବୁ ଧୁଆଇକି ନେଉଛି, କିନ୍ତୁ ଚଢ଼ି ଗଣ୍ଡେ ତାକୁ ମିଳୁନି, ବହୁତ ଲୁଗା ସେ ଧୁଆଇକି ନେଉଛି ମୋର ସାରା। ତାର ଫିଲୋସଫି ହେଉଛି କ'ଣ ନା, ଯଦି ମୁଁ ମାଲିକଙ୍କର ଏସବୁ ସେବା ନ କରିବି, ସକାଳଠୁ ରାତି ପର୍ଯ୍ୟନ୍ତ ଗଧବଳି ପରିଶ୍ରମ ନ କରିବି, ତାହେଲେ ମୁଁ ଏ ଯେଉଁ ଦୁଇବିଡ଼ା ଘାସ ମୋତେ ମାଲିକ ଦେଉଛି ମୁଁ କେଉଁଠି ପାଇବି, ଯଦିଓ ଦୁଇବିଡ଼ା ଘାସ କ'ଣ ସବୁ ମାନେ ଅନେକ ପ୍ରକାର ପ୍ରଚୁର ଘାସ ରହିଛି ଚାରିଆଡ଼େ ରହିଛି ସବୁଆଡ଼େ ସେ ପାଇପାରିବ। ତେଣୁ ଏଇଭଳି ଭାବରେ ସବୁ ପଶୁମାନଙ୍କର ଫିଲୋସଫି ପ୍ରଭୁପାଦ ମାନେ ଦେଇଛନ୍ତି। ତେଣୁ ଭାଗବତମରେ ଏଇ 4 ଜଣ ପଶୁଙ୍କର ବିଷୟରେ କୁହାଯାଇଛି, 30 ଲକ୍ଷ ପଶୁ ଭିତରେ ଏଇ 4 ଲକ୍ଷ 4 ପ୍ରକାର ପଶୁଙ୍କ ବିଷୟରେ କୁହାଯାଇଛି, ଏମାନେ ପ୍ରସିଦ୍ଧ ସବିଡ଼ ବରାବଷ୍ଟ କରି ସଂସ୍କୃତ ପୁରୁଷ ପଶୁ, କାହିଁକି ନା ପ୍ରକୃତରେ ପୁରୁଷମାନେ ମନୁଷ୍ୟମାନେ ସେହି ସ୍ତରରେ ଅଛନ୍ତି, କିନ୍ତୁ ତାଙ୍କୁ ଅନ୍ୟମାନେ ପଶୁ ଅନ୍ୟ ପୁରୁଷ ପଶୁମାନେ ପୂଜା ସଂସ୍କୃତ ପୂଜା କରନ୍ତି, ଆପଣ ବହୁତ ଉନ୍ନତ ଆପଣ ବହୁତ ଭଲ ଭାବରେ ତାଙ୍କର ସ୍ତୁତି ଚାଲିଛି। କେଉଁମାନେ ସେମାନେ ନା, ନ ଯତ୍ କର୍ଣ୍ଣପଥ ପେତୁ ଯାହାଙ୍କର କର୍ଣ୍ଣପଥରେ ଯାହାତୁ ନାମ ଗଦା ବ୍ରଜ, ଭଗବାନ କୃଷ୍ଣ ସେ ଗଦା, ଗଦା ହେଉଛି ତାଙ୍କର ଅଗ୍ରଜ, ତାଙ୍କର ବଡ଼ ଭାଇ ଗଦା, ଏ ଗଦା ସରି ଗଦାଙ୍କର ବଡ଼ ଭାଇ ହେଉଛନ୍ତି କୃଷ୍ଣ, ଗଦାଗ୍ରଜ ସାନ ଭାଇ ହେଉଛନ୍ତି ଗଦା। ତେଣୁ ଏସବୁ ଯାହାଙ୍କର କର୍ଣ୍ଣରେ ଭଗବାନର କଥା ପଶୁ ନାହିଁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ, ଯାହାଙ୍କର କର୍ଣ୍ଣରେ ଭଗବାନଙ୍କର କୃଷ୍ଣଙ୍କର କଥା ଆସୁନାହିଁ, ତାହେଲେ ସେମାନେ ଯେତେ ସଂସ୍କୃତ ହେଲେ ମଧ୍ୟ ଯେତେ ତାଙ୍କୁ ପୁରସ୍କାର ଦିଆଯାଉ ଯେତେ ଯାହା କରାଯାଉ ସେମାନେ ସବୁ ପୁରୁଷ ପଶୁ, ସେମାନେ ପ୍ରକୃତରେ ପୁରୁଷ ମନୁଷ୍ୟ ନୁହନ୍ତି ସେମାନେ। ତେଣୁ ସେ କଥା ଋଷଭଦେବ କହିଲେ ଯେ ଭରତ, ଏ ଯେଉଁ ମନୁଷ୍ୟ ଦେହ ନାୟନ ଦେହ ଦେହ ଭାଜା ନୁଲୋକେ କଷ୍ଟାନ କାମାନ ଅର୍ହତେ ବିଡ଼ୁଜାଙ୍ଗେ, ଏ କଷ୍ଟ କାମ କରିବା ପାଇଁ ଉଦ୍ଦିଷ୍ଟ ନୁହଁ। ତେଣୁ ତାଙ୍କର ପୁତ୍ରମାନେ ଭାବିବେ ତାହେଲେ ମନୁଷ୍ୟ ଜନ୍ମ କ'ଣ ପାଇଁ ଉଦ୍ଦିଷ୍ଟ ନା ତପୋ ଦିବ୍ୟଂ ପୁତ୍ରକା ଯେନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତମ। ତପସ୍ୟା ମଧ୍ୟ ସବୁ ପ୍ରକାର ତପସ୍ୟା କରିବା ପାଇଁ କୁହାଯାଏନି, ଦିବ୍ୟ ତପସ୍ୟା କରିବା ପାଇଁ କୁହାଯାଇଛି, ହିରଣ୍ୟକଶିପ ଭଳି ବ୍ରାହ୍ମଣ ଭଳି ତପସ୍ୟା କରିବା ପାଇଁ କୁହାଯାଏ ନାହିଁ। ତପ ଦିବ୍ୟଂ ଦିବ୍ୟ ତପସ୍ୟା ଏଇ ଜାଣିବା କଥା, ଏଇ ବ୍ରହ୍ମ ଜିଜ୍ଞାସା ପାଇଁ ତପସ୍ୟା କରିବା କଥା। ତପ ଦିବ୍ୟଂ ପୁତ୍ରକା ଯେନ ସତ୍ୟମ ଏଇ ତପସ୍ୟା କଲେ କ'ଣ ହେବ ନା ଆମର ହୃଦୟ ଶୁଦ୍ଧ ହେବ। ପୁତ୍ରକା ଯେନ ସତ୍ୟମ ଶୁଦ୍ଧେ ହୃଦୟ ଶୁଦ୍ଧ ହେବ। ହୃଦୟ ଶୁଦ୍ଧି ହେଲେ କ'ଣ ହେବ ନା ଯସ୍ମାତ୍ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତମ। ହୃଦୟ ଯଦି ଶୁଦ୍ଧ ହେବ ତାହେଲେ ବ୍ରହ୍ମ ସୁଖ ଆସିବ, ଅନନ୍ତ ପ୍ରକାର ବ୍ରହ୍ମ ସୁଖ ରହିଛି, ଅନନ୍ତ ରହିଛି, ସେ ସୁଖର ଅନ୍ତ ନାହିଁ। ଭୌତିକ ଜଗତରେ ଯେଉଁ ସୁଖ ଖୋଜି ପଡ଼ୁଛନ୍ତି ସେ ସୁଖ ହେଉଛି ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି। ତେଣୁ ମନୁଷ୍ୟ ଜନ୍ମ ସେଥିପାଇଁ କୁହାଗଲା ଯେ ଇଏ ଯେତେବେଳେ ବେଦାନ୍ତ ସୂତ୍ରରେ ବ୍ୟାସଦେବ ରଚନା କଲେ ପ୍ରଥମ ସୂତ୍ର ଦେଲେ ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା କହିବାର ଉଦ୍ଦେଶ୍ୟ ହେଉଛି ତମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲ ଅନେକ ଜନ୍ମ ପରେ ଅଥ ଯେହେତୁ ଅନେକ ଜନ ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ତାର କର୍ତ୍ତବ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା କରିବ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ସେ ସବୁବେଳେ ଏଇ କଥାଟି କହନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଡଗ୍ ଆଣ୍ଡ ଏ ମ୍ୟାନ୍ ହ୍ୟୁମାନ୍ ବିଙ୍ଗ୍, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ। ମୁଁ ମଧ୍ୟ ବିଭିନ୍ନ ସ୍କୁଲ କଲେଜ ସବୁ ଯାଏ, ସବୁ ଅଡ଼ିଟ୍ କଲାବେଳେ ସେଠି ମଧ୍ୟ କଥା କୁହେ ଭଗବାନ କଥା। ମୁଁ ଏଇ ପ୍ରଭୁପାଦଙ୍କର ଏଇ ପ୍ରଶ୍ନଟି ପଚାରେ ସମସ୍ତଙ୍କୁ, ଅଧିକାଂଶ ଠିକ୍ ଭାବରେ ଉତ୍ତର ଦେଇପାରନ୍ତି ନାହିଁ। ସେମାନେ କହନ୍ତି ନା ସେମାନଙ୍କର ଅନ୍ୟ ପଶୁ କଥା କୁହାଯାଉଛି, ଅନ୍ୟ ପଶୁ ସେମାନେ ବହୁତ ଉନ୍ନତ, ସେମାନେ ଚିନ୍ତା କରିପାରନ୍ତି, ସେମାନେ ଏଇଭଳି ଭାବରେ କିଏ କ'ଣ ସବୁ ଉତ୍ତର ଦିଅନ୍ତି। କିନ୍ତୁ ପ୍ରକୃତ ଉତ୍ତର ହେଉଛି ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରିବ, ପଶୁପକ୍ଷୀମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ, ତେଣୁକରି ଅଥାତ ବ୍ରହ୍ମ ଜିଜ୍ଞାସା କୁହାଗଲା ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ରରେ କୁହାଗଲା ଅଥାତ ବ୍ରହ୍ମ ଜିଜ୍ଞାସା। ତେଣୁ ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରିବ ସେ କ'ଣ ଜିଜ୍ଞାସା କରିବ ନା ତା'ପର ସୂତ୍ରରେ କହିଲେ ଜନ୍ମାଦି ଅଶ୍ୟ ଯଥ, ଜନ୍ମାଦି ଅଶ୍ୟ ଯଥ। ତେଣୁ ଏଇ ବେଦାନ୍ତ ସୂତ୍ରରୁ ଏଇ ଭାଗବତମର ପ୍ରଥମ ଶ୍ଳୋକ ଆରମ୍ଭ ହୋଇଛନ୍ତି। ଦେଖନ୍ତୁ ଭାଷ୍ୟଂ ବ୍ରହ୍ମସୂତ୍ରାଣା, ଭାଗବତଙ୍କୁ ବ୍ରହ୍ମସୂତ୍ରର ଭାଷ୍ୟ ବୋଲି କୁହାଯାଉଛି। ବେଦାନ୍ତ ସୂତ୍ରର ଅନେକ ଭାଷ୍ୟ ରହିଛି, ବେଦାନ୍ତ ସୂତ୍ରର ସେ ତାକୁ କୁହାଯିବ ନାହିଁ ସେ ଗୋଟିଏ ଧର୍ମ ଅନୁଷ୍ଠାନ ବୋଲି ଯଦି ତାଙ୍କର ବେଦାନ୍ତ ସୂତ୍ରରେ ଭାଷ୍ୟ ନ ଦିଆଯିବ। ତେଣୁ ଆମେ ଯେଉଁ ବୈଷ୍ଣବ ସମ୍ପ୍ରଦାୟ ସବୁ ରହିଛି, ଅନ୍ୟ ଯେଉଁ ଶ୍ରୀ ରୁଦ୍ର ସନକ ଏମାନେ ସବୁ ତାଙ୍କର ଗୋଟେ ଦେଇଛନ୍ତି, ଭାଷ୍ୟ ଦେଇଛନ୍ତି ବେଦାନ୍ତ ସୂତ୍ରର। ଏବଂ ପ୍ରସିଦ୍ଧ ସୂତ୍ର ହେଉଛି କାହାର, ଯେଉଁ ଶଙ୍କରାଚାର୍ଯ୍ୟଙ୍କର, ସେ ଦେଇଛନ୍ତି ଶାରୀରିକ ଭାଷ୍ୟ, ବେଦାନ୍ତ ସୂତ୍ର ଭାଷ୍ୟ ଦେଇଛନ୍ତି। କିନ୍ତୁ ଆମର ଯେଉଁ ବୈଷ୍ଣବ ଯେଉଁ ଗୌଡ଼ିଆ ବୈଷ୍ଣବମାନଙ୍କର, ଯଦିଓ ବ୍ରହ୍ମ ଯେ ରାମାନୁଜ ସମ୍ପ୍ରଦାୟରେ ବ୍ରହ୍ମଙ୍କର ହେଉଛନ୍ତି, ମାଧ୍ୟାଚାର୍ଯ୍ୟ ସମ୍ପ୍ରଦାୟ ତାଙ୍କର ମଧ୍ୟ ଭାଷ୍ୟ ରହିଛି, କିନ୍ତୁ ଗୌଡ଼ିଆ ଭାଷ୍ୟ ଯେଉଁ ଆମର ରହିଛି ମହାପ୍ରଭୁ ଆସିଛନ୍ତି ଗୌଡ଼ିଆ ବୈଷ୍ଣବ ଯେଉଁ ତାଙ୍କର କିଛି ନଥିଲା, ଭାଷ୍ୟ ନଥିଲା, ବେଦାନ୍ତ ସୂତ୍ର ଭାଷ୍ୟ ଦେଇନଥିଲେ, ସେଥିପାଇଁ ଅନ୍ୟମାନେ ସ୍ୱୀକାର କରୁନଥିଲେ ଗୌଡ଼ିଆ ବୈଷ୍ଣବମାନେ ବୈଷ୍ଣବ ବୋଲି, ଅନୁମୋଦିତ ସମ୍ପ୍ରଦାୟ ବୋଲି କରୁନଥିଲେ, କାହିଁକି ନା ତାଙ୍କର ଭାଷ୍ୟ ନାହିଁ, ବେଦାନ୍ତ ସୂତ୍ର ଭାଷ୍ୟ ଦେଇନାହାନ୍ତି। ତେଣୁକରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଅନୁରୋଧରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିବାରୁ ବଳଦେବ ବିଦ୍ୟାଭୂଷଣ ଦେଲେ, ବେଦାନ୍ତ ସୂତ୍ର ଭାଷ୍ୟ ପ୍ରଦାନ କଲେ, ବଳଦେବ ବିଦ୍ୟାଭୂଷଣ ବେଦାନ୍ତ ସୂତ୍ର ଭାଷ୍ୟ ପ୍ରଦାନ କରିଛନ୍ତି, ବେଦାନ୍ତ ସୂତ୍ର ଭାଷ୍ୟ ରହିଛି। ତେଣୁ ଇଏ ଯେଉଁ ବେଦାନ୍ତ ସୂତ୍ରର ଦ୍ୱିତୀୟ ସୂତ୍ର ହେଉଛି ଜନ୍ମାଦି ଅଶ୍ୟତ, ଆମର କାହିଁକି କରାଯାଉନଥିଲା ନା ମହାପ୍ରଭୁ କହିଲେ ଯେ ଭାଗବତ ହେଉଛି ବେଦାନ୍ତ ସୂତ୍ର ଭାଷ୍ୟ, ଆଉ କ'ଣ ଦରକାର ଅଲଗା ଭାଷ୍ୟ କ'ଣ ଦରକାର, ଗରୁଡ଼ ପୁରାଣ ବର୍ଣ୍ଣନା କରାଯାଇଛି ଏଇଟା ଯେ ଅର୍ଥୟାଂ ବ୍ରହ୍ମସୂତ୍ରାଣାଂ ଭାରତାର୍ଥ ବିନ୍ୟ ଗାୟତ୍ରୀ ଭାଷ୍ୟ ରୂପସୁ ବେଦାର୍ଥ ପରିଗୃହିତ। ଅର୍ଥୟାଂ ଭାଗବତମ ହେଉଛି କ'ଣ ନା ବ୍ରହ୍ମସୂତ୍ରର ଅର୍ଥ, ଜନ୍ମାଦି ଅଶ୍ୟତ ସେଠି ଲେଖିଲେ ତାକୁ ବିସ୍ତାର କଲେ, ଜନ୍ମାଦି ଅଶ୍ୟତ ଅନ୍ୟାଦ ଇତର୍ତ ସାଠି ଅଭିନ୍ନ ସ୍ୱରାଟ ତିନି ବ୍ରହ୍ମ ଉଦାଦ ଆଦି କବୈ ମୁହ୍ୟନ୍ତି ଯତ୍ ସୁରେହ तेजोवारिमदांगथाभिनिमयो जत्र तिसृगुंसा धामना स्वेन सदानवस्तु कोकं सत्यं परं धीमहि। तब विस्तार कर दिले जन्मादेश से जता, जन्मादेश से जता पहले कौन ना जहाँ देखुचे सब किसी जहाँ से होती ब्रह्म जन्मादेश से जता अन्वयादितरतशु अभिज्ञा से ब्रह्म किभि ना से सब जानती सीधासल भाव जानती परोक्ष भाव जानती। जमी उदाहरण स्वरूप दि जाए आमे जो खाद्य खाऊे आम खाद्यटा जा हजम हो रक्त परिणत हो जाए किंतु किभली रक्त परिणत होतीपर ना तेनाली भाव भगवान सब जानते अभिज्ञ अन्वया द्वितरत सारिशु सीधा सड़क भाव जानती परोक्ष भाव जानती एवं सी हूँ पूर्ण स्वाधीन अभिज्ञ स्वराट तेने ब्रह्म हृदय आदि कवे मुहंती जत सुरेह से ब्रह्मा को हृदय ज्ञान देने तेणु देवता मैंने जो कहते ब्रह्मा को आप सबकि भगवान भाई प्रार्थना करती प्रकृत में ब्रह्मा से भगवान से ज्ञान प्राप्त होती तेने ब्रह्म हृदय आदि कवे से ब्रह्मा हो आदि कवि से ज्ञान प्रदान कर मुहंती जत सूर्य से ब्रह्म एभली देवता मैंने मोह हो जाती आमर आलोचना चलता भागवत बृहद भागवतामृत बृहद भागवतामृत वर्णना कर किम पुरुष वर्ष से हनुमान पाकु जाती नारदमुनि नारदमुनि अन्वेषण करे भगवान श्रेष्ठ कृपा पात्र किए श्रेष्ठ कृपा पाई कृपा पाई तेनालीटा सनातन गोस्वामी रचना कर बृहद भागवतामृत जो जिते भागवतम शेष हेले सुखदेव गोस्वामी परीक्षित महाराज को भागवतम कहते भागवतम अंतिम द्वादश स्कंद षष्ठ अध्याय सुखदेव गोस्वामी पाखे प्रणाम करी प्रभु परीक्षित महाराज प्रभु मोर बर्तमान अज्ञान निरस्त है अज्ञान अंत निरस्त मे मत कृपा करूँ मुझे भगवान को ध्यान करी तेणु सुखदेव गोस्वामी से लास्ट कही सारिक चलीगले तापर से समय माँ उत्तर आस पहुँचती उत्तर आस पहुँची पचार पुत्र पुत्र चली जाए सात दिन में समय होगा चली जाए तक्षक दर्शन से मृत्युवरण करेंगे तेणु सी बहुत रही कौन बहुत विचलित अच्छा माँ आस पचार पुत्र तुम्हें जो श्रवण कल भागवतम मत सारे कहीदु भागवतम सार जिन कौन कहीद तो सहीटा से कौन बृहत भागवत आम से कहुचे नारद मुनि खोजाप किए प्रकृत श्रेष्ठ रूपा प्राप्त किए श्रेष्ठ भागवत भागवतम कह श्रेष्ठ भागवतम किए तेणु सी प्रथम जाती काशी से देखते जड़े ब्राह्मण बहुत सुंदर भाव भगवान का आराधना करत्य गीत कर समस्त प्रसाद दौंती ये भाव में जो देखिले से भाविले ये हूँ श्रेष्ठ कृपा पात्र भगवान को श्रेष्ठ कृपा पात्र हूँ ये तेणु ताकूत से पचारे सी कहले मुँ कृपा पाई आज जन अच्छा दक्षिणाद्य राजा जन अच्छा सीए राज सारा यही भाव भजन व्यवस्था करी आसवे प्रसाद पाइबे जी आसवे भजन कीर्तन में भाग नहीं पारे यही भाव व्यवस्था करशाल व्यवस्था कर तेणु नारदमुनि जाए पहुँचले तेनाली जाए पहुँचला से कहले मुझे कृपा पाई इंद्रदेव प्रकृत कृपा पाई देखिए केत ऐश्वर्य पूजा होकर उपेन्द्र से रोचे स्वर्ग में भगवान इंद्र तर भगवान उपेन्द्र पूजा कर बहुत प्रकार ऐश्वर्य रही पूजा कर तेणु नारदमुनि जाए पहुँचले इंद्र कहते मुँह कृपा पाई प्रकृत में देवदेव ब्रह्मा जहाँ स्तुति बर्तन चलती सी भगवान कृपा पाई तेणु नारद कह मोर पिता सब श्रेष्ठ कृपा पात्र कहीं जा पहुँचीगले ब्रह्म लोक तेणु ब्रह्मा भी जो कहते ब्रह्मा कहे मुँह कृपा पाई भगवान मु बहुत भूल कर दे भगवान को मुहंती जो सूर्य देवता मैंने भगवान द्वारा मतलब मोह हो जाती तेणु भगवान गोटे थर लीला कर कुमार वयस लीला करुले बत्सा मान चारण करुले बंगासुर बध पर सांग बाड़क मान सहित बेसी ଏଇ ଯମୁନା ତଟରେ ଖାଦ୍ୟ ଗ୍ରହଣ କରୁଥିଲେ, କୁଲୀନ ଭୋଜନ କରୁଥିଲେ। ମୁଁ ଭାବିଲି ଇଏ ମୋର ପିତା ନୁହନ୍ତି, ଇଏ ମୋର ଭଗବାନ ହୋଇପାରିବେ ନାହିଁ। ଇଏ ଗୋପାଳ ବାଳକମାନଙ୍କର ଅଇଁଠାକୁ ଖାଉଛନ୍ତି, ଇଏ କ'ଣ ଭଗବାନ ହେବେ କହି ମୁଁ ତାଙ୍କୁ ପରୀକ୍ଷା କରିଦେଲି। ତେଣୁ ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କଲେ, ଯେତେ ସଂଖ୍ୟକ ବସ୍ତା ଥିଲେ, ଯେତେ ସଂଖ୍ୟକ ତାଙ୍କର ସାଙ୍ଗ ଥିଲେ, ମୁଁ ସବୁ ନେଇଯାଇଥିଲି, ଚୋରି କରି ନେଇଯାଇଥିଲି, ଲୁଚେଇକି ରଖିଦେଇଥିଲି। ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରି ସେ ଲୀଳା କରୁଥିଲେ, ଭଗବାନଙ୍କ ଲୀଳାରେ ମୁଁ ବାଧା ଦେଲି। ତେଣୁ ମୁଁ ଯାଇ କ୍ଷମା ପ୍ରାର୍ଥନା କରିଥିଲି, କିନ୍ତୁ କ୍ଷମା ପ୍ରାର୍ଥନା କଲାବେଳେ ସେ ମୋତେ ଉଁଚୁ କିଛି କହିଲେ ନାହିଁ। ତେଣୁ ଭଗବାନ ପାଖରେ ମୁଁ ମଧ୍ୟ ଦୋଷ କରିଛି, ଭଗବାନ ପାଖରେ ଏଇଭଳି ଭାବରେ ମୁଁ ଅପରାଧ କରିଦେଇଛି। ମୁହଁନ୍ତି ଯଦି ସୂର୍ଯ୍ୟ, ଦେବତାମାନେ ମଧ୍ୟ ମୋ ହୋଇଯାଆନ୍ତି। ତେଣୁ ତାପରେ ସେ କହିଲେ ନାହିଁ, ଶିବଜୀ ପ୍ରକୃତିରେ ଶ୍ରେଷ୍ଠ କୃପା ପ୍ରାପ୍ତ। ତେଣୁ ଶିବଜୀଙ୍କ ପାଖକୁ ଯାଇ ପହଞ୍ଚିଲେ, ଶିବଜୀ ସେଇଭଳି ଭାବରେ ବିଭିନ୍ନ ପ୍ରକାର କହିଲେ, ମୁଁ ମଧ୍ୟ ବହୁତ ଅପରାଧ କରିଦେଉଛି ଭଗବାନ ପାଖରେ, ବକା ବୁକା ସ୍ୱରୂପ ଦେଇଦେଲି, ବର ଦେଇଦେଲି, ଯାହା ମୁଣ୍ଡରେ ହାତ ଦେବ ତମେ ଦୋଷ ହେଇଯିବ। ତେଣୁ ସିଏ ମୋ ପଛରେ ଦୌଡ଼ିଲା, ତେଣୁ ଭଗବାନ ଆସି ମୋତେ ରକ୍ଷା କଲେ। ଏଇଭଳି ଭାବରେ ଭଗବାନଙ୍କୁ ବହୁତ ବିପଦରେ ପକାଇ ଦେଇଛି, ଆଉ କ'ଣ କହିବି, କ'ଣ ମୁଁ ଆଉ କୃପା ପାଇଲି। ପ୍ରହ୍ଲାଦ ହେଉଛନ୍ତି ପ୍ରକୃତରେ କୃପା ପାତ୍ର। ତେଣୁ ସେ ପ୍ରହ୍ଲାଦ ପାଖକୁ ଯାଇ ପହଞ୍ଚିଲେ, ପ୍ରହ୍ଲାଦ କହୁଛନ୍ତି ମୁଁ କ'ଣ କୃପା ପାଇଛି, ନୃସିଂହଦେବ ପାଖରେ ସେ ମଧ୍ୟ ଯଦିଓ ଭଗବାନ ଆସି ନୃସିଂହଦେବ ତାଙ୍କ ପାଇଁ ତାଙ୍କର ସ୍ତୁତିରେ ସନ୍ତୁଷ୍ଟ ହୋଇ ସେ ଉଗ୍ର ନୃସିଂହରୁ ଅନୁଗ୍ରହ ହୋଇଯାଇଛନ୍ତି, କିନ୍ତୁ ମଝିରେ ମଝିରେ ମଧ୍ୟ ପ୍ରହ୍ଲାଦଙ୍କର ମତି ଭ୍ରମ ହୋଇଯାଇଛି, ସିଏ ନୃସିଂହଦେବଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି, ଏସବୁ କଥା ରହିଛି। ତେଣୁ ସିଏ କହିଲେ ପ୍ରକୃତିର ହନୁମାନ ହେଉଛନ୍ତି ଶ୍ରେଷ୍ଠ ଭକ୍ତ, ଶ୍ରେଷ୍ଠ କୃପା ପାତ୍ର, କାହିଁକିନା ସିଏ ଭଗବାନଙ୍କର ସେବା କରୁଛନ୍ତି, ଅନନ୍ୟ ଭାବରେ ସେବା କରୁଛନ୍ତି। ତେଣୁ ନାରଦମୁନି ଆସି ପହଞ୍ଚିଗଲେ, କିଂ ପୁରୁଷ ବର୍ଷରେ ହନୁମାନ ପାଖରେ ପହଞ୍ଚିଗଲେ। ତେଣୁ ହନୁମାନ କହୁଛନ୍ତି ମୁଁ କ'ଣ କୃପା ପାଇଛି, ପାଣ୍ଡବମାନେ ପ୍ରକୃତରେ ଭଗବାନ କୃପା ପାଇଛନ୍ତି, ଚାଲ ଯିବା ସେଠି ଦେଖିବା କେତେ କୃପା ପାଇଛନ୍ତି। ଏହା କହିବା ସମୟରେ ସେତେବେଳେ ତାଙ୍କର ସିଏ କହୁଛନ୍ତି ପ୍ରକୃତରେ, ନା ନା, ମୋର ପ୍ରଭୁ ଭଗବାନ ରାମଚନ୍ଦ୍ର ସିଏ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ସିଏ ଏକପତ୍ନୀ ବ୍ରତ, ତେଣୁ ତାଙ୍କର ଲୀଳାକୁ ବୁଝିବା ସହଜ, ମୁଁ ତାଙ୍କର ସେବାରେ ରହିଛି। କିନ୍ତୁ ଇଏ ପ୍ରଭୁ ଯିଏ କୃଷ୍ଣ ଭଗବାନ, ତାଙ୍କ ଲୀଳାକୁ ମୁଁ ବୁଝିପାରିବି ନାହିଁ, ସେ ଅସାଧାରଣ ଭାବରେ ଲୀଳା କରୁଛନ୍ତି, ଅନେକ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରୁଛନ୍ତି, ଅନେକ ମାଧୁର୍ଯ୍ୟ ପ୍ରଦର୍ଶନ କରୁଛନ୍ତି, ଅନେକ ସ୍ତ୍ରୀ ଗ୍ରହଣ କରିଛନ୍ତି, ଅନେକ ଗୋପୀଙ୍କ ସହିତ ରାସଲୀଳା କରିଛନ୍ତି। ତେଣୁ ତାଙ୍କ ଲୀଳାକୁ ଦେଖି ତୁମର ପିତା ମଧ୍ୟ ମୋହ ହୋଇଯାଇଥିଲେ, ଆଉ ମୁଁ କ'ଣ ସାର୍ ବାନର ଜଣେ ମୂର୍ଖ ବାନର, ତେଣୁ ମୁଁ ସେଠିକି ଯାଇପାରିବି ନାହିଁ, ଏଇଭଳି ଭାବରେ କହିଛନ୍ତି। ତେଣୁ ସେ ପଠେଇ ପାଣ୍ଡବମାନଙ୍କ ପାଖକୁ, ଏଇଠି ଆମର କଥା ଶେଷ ହେଇଛନ୍ତି, ଗତକାଲି ଶେଷ ହେଲେ। ତେଣୁ ଏଇଭଳି ଭାବରେ ଆମେ ଦେଖିବା ଯେଉଁ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ମୁହଁନ୍ତି ଯଦି ସୂର୍ଯ୍ୟ, ଦେବତାମାନେ ମୋତେ ମୋହ ହୋଇଯାଆନ୍ତି, ତେଜ ବାହାରି ମୁଦାନ ଯଥା ବିନିମୟ, ଏ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଏ ତେଜ ବାହାରି ମୁଦାର ବିନିମୟ ଚାଲିଛି। ତେଜ କହିଲେ ଅଗ୍ନି, ବାରି କହିଲେ ଜଳ, ଏବଂ ମୃଦା କହିଲେ ମାଟି, ମାଟିରେ ପାଣି ପକାଇକିରି ଚକଟିକିରି ତାକୁ ଇଏ କରିଦେଉଛନ୍ତି, ସେଇଟା ଇଟାରେ ହୋଇଯାଉଛି, ଜଳି ମାନେ ପୋଡ଼ିଦେଲେ ଇଟା ହୋଇଯାଉଛି, ଇଟାରେ ମନ୍ଦିର ତିଆରି ହେଉଛି, ଯାହା ସବୁ ଦେଖୁଛେ ସବୁକିଛି ତେଜ ବାହାରି ମୁଦାନ ଯଥା ବିନିମୟ। ଯତ୍ର ତ୍ରିସର୍ଗ ମୂଷା, ଏ ତ୍ରିସର୍ଗ ଯେଉଁ ରହିଛି, ଏ ବ୍ରହ୍ମା ଯେଉଁ ସୃଷ୍ଟି କରିଛନ୍ତି, ତ୍ରିସର୍ଗ ତିନି ଭାଗରେ ବିଭକ୍ତ କରିଛନ୍ତି, ସ୍ୱର୍ଗ ମର୍ତ୍ତ ପାତାଳ ତ୍ରିସର୍ଗ, ଇଏ ଅମୃଷା, ଇଏ ଲାଗୁଛି ଅମୃଷା ଲାଗୁଛି ପ୍ରକୃତ ଚିଜ ପ୍ରକୃତ ଜଗତ ବୋଲି, କିନ୍ତୁ ପ୍ରକୃତରେ ଇଏ ପ୍ରକୃତ ଜଗତ ନୁହଁ, ଇଏ ହେଉଛି କ୍ଷଣସ୍ଥାୟୀ ଜଗତ। ତେଣୁ ଧାମନା ସ୍ୱେନ ସଦା ନିରସ୍ତ କୁହତନ୍, ଭଗବାନ ଯେତେ ସବୁ ଏସବୁ ସୃଷ୍ଟି କରୁଛନ୍ତି, ମାୟା ଇତ୍ୟାଦି ସବୁ ସୃଷ୍ଟି କରିଛନ୍ତି, ଏ ମାୟାରେ ସମସ୍ତେ ଅଧୀନ ରହିଛନ୍ତି, କିନ୍ତୁ ଭଗବାନ ନିରସ୍ତ କୁହତନ୍, ମାୟା ବଶ ସେ, ମାୟା ବଶ ମାୟାଧୀଶ, ଈଶ୍ୱର ଜୀବର ଭେଦ, ଈଶ୍ୱର ହେଉଛନ୍ତି ମାୟାଧୀଶ, ମାୟାକୁ ନିଜ ଅଧୀନରେ ରଖିଛନ୍ତି, କିନ୍ତୁ ଜୀବ ହେଉଛି ମାୟା ବଶ, ମାୟାର ଅଧୀନରେ ସେ ରହିଛି।
ଇଏ ହେଉଛି ଭଗବାନ ଆଉ ଜୀବ ଭିତରେ ତଫାତ୍। ନିରସ୍ତ କୁହନ୍ ସତ୍ୟଂ ପରଂ ଧୀମହି, ତେଣୁ ସେହି ସତ୍ୟଂ ପରଂ ପରମ ସତ୍ୟ ସିଏ ଯେତେବେଳେ ଭଗବାନ ଆସିଲେ ଦେବକୀ ଗର୍ଭରେ, ଦେବତାମାନେ ବ୍ରହ୍ମା ଶିବ ଆଦି ଦେବତାମାନେ ଯାଇ ଭଗବାନଙ୍କୁ ଏହିଭଳି ଭାବେ ସ୍ତୁତି କରିଛନ୍ତି, ପରଂ ସତ୍ୟଂ ସତ୍ୟପରଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନିହିତଂ ସ ସତ୍ୟେ ସତ୍ୟାସ ସତ୍ୟା ମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ସେ ହେଉଛନ୍ତି ପରମ ସତ୍ୟ ସତ୍ୟବ୍ରତ, ଭଗବାନ ଯାହା କହିବେ ତାଙ୍କର ତାଙ୍କର ସତ୍ୟବ୍ରତ ରହିଛି। କ'ଣ ନା ନମେ ଭକ୍ତ ପ୍ରଣଶତି, ମୋର ଭକ୍ତ କେବେ ହେଲେ ବିନାଶ ହେବ ନାହିଁ, ଏ ସତ୍ୟବ୍ରତ ସତ୍ୟରେ ପରିଣତ କରୁଛନ୍ତି ସବୁବେଳେ ଭଗବାନ ସତ୍ୟବ୍ରତ। ସତ୍ୟପରଂ ଅନ୍ତିମ ସତ୍ୟ ହେଉଛନ୍ତି ସିଏ, ତ୍ରିସତ୍ୟ ତିନି ଯୁଗରେ ସିଏ ହେଉଛନ୍ତି ସତ୍ୟ। ଏହିଭଳି ଭାବରେ ସତ୍ୟଂ ପରଂ ଦେବତାମାନେ ସ୍ତୁତି କରିଛନ୍ତି ଭଗବାନ, ତେଣୁ ସେହି ଜନ୍ମାଦିଅଶରୁ ଆରମ୍ଭ କରି ଅନ୍ତିମରେ ବ୍ୟାସଦେବ ଏ ମଙ୍ଗଳାଚରଣ ଶ୍ଳୋକ ଧୀମହି, ଏ ବହୁବଚନରେ କୁହାଯାଇଛି ଧୀମହି ଧ୍ୟାନ କରୁଛି। ଏଇ ଗାୟତ୍ରୀ ଭାଷ୍ୟ ରୂପସୁ ଗାୟତ୍ରୀ ଯେଉଁ ଧୀମହି କୁହାଯାଉଛି ଏଥିରେ ଧୀମହିରେ ଏଇ ଶେଷ ହେଇଛି ଏ ଶ୍ଳୋକଟି ଗାୟତ୍ରୀ ଭାଷ୍ୟ ଧୀମହି। ଧୀମହି କହିଲେ ବହୁବଚନରେ କୁହାଯାଉଛି, ପରମ୍ପରାରେ ଯେତେ ଆସିବେ ସମସ୍ତେ ତାଙ୍କର ଧ୍ୟାନ କରିବେ, ବ୍ୟାସଦେବଙ୍କ ପରମ୍ପରାରେ ଯେତେ ଆସିବେ ସମସ୍ତେ ସେହି ଭଗବାନ ଜନ୍ମାଦି ଅଶ୍ୱତ ସତ୍ୟଙ୍କ ପରଂ ଧୀମହି ତାଙ୍କର ସବୁ ଧ୍ୟାନ କରିବେ। ତେଣୁ ଏହିଭଳି ଭାବରେ ଆମେ ଦେଖିବା ଦେବତାମାନେ ବ୍ରହ୍ମାଙ୍କୁ ଯେଉଁ ସ୍ତୁତି କରୁଛନ୍ତି ସେ ଭଗବାନଙ୍କ ପ୍ରକୃତ ସ୍ତୁତି, ସଦସତ୍ ଆତ୍ମକମ୍ ସବୁକିଛିର ମୂଳ ହେଉଛନ୍ତି ସେ, ଏ ବ୍ୟକ୍ତ ଏବଂ ଅବ୍ୟକ୍ତ ସବୁକିଛିର ମୂଳ ହେଉଛନ୍ତି ସେ ସଦସତ୍ ଆତ୍ମକମ୍। ତେଣୁ ଯେଉଁମାନେ ଯୋଗୀମାନେ ଶ୍ୱାସେନ୍ଦ୍ରିୟ ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ପ୍ରାଣାୟାମ କରୁଛନ୍ତି, ଇନ୍ଦ୍ରିୟମାନଙ୍କୁ ସଂଯତ କରୁଛନ୍ତି, ଇନ୍ଦ୍ରିୟମାନଙ୍କୁ ସଂଯତ ପ୍ରାଣାୟାମ ମାଧ୍ୟମରେ ପ୍ରାଣବାୟୁକୁ ସଂଯତ କରିବା ମାଧ୍ୟମରେ ମନ ଏବଂ ଇନ୍ଦ୍ରିୟମାନଙ୍କୁ ସଂଯତ କରୁଛନ୍ତି, ସେମାନେ ଭଗବାନଙ୍କର ଶରଣରେ ଯିବେ, ଭଗବାନ ପରାଭବ ସେମାନଙ୍କର ଆଉ ଭୟ ରହିବ ନାହିଁ, ଭଗବାନଙ୍କ ଶରଣରେ ଯାଇଛନ୍ତି ସେମାନେ, ସେମାନଙ୍କର କୌଣସି ଭୟ ରହିବ ନାହିଁ, ନିର୍ଭୟ ହୋଇଯିବେ। ପାଇବାର ଉଦ୍ଦେଶ୍ୟ ଦେବତାମାନେ, ପ୍ରଭୁ ଆମେ ଆପଣଙ୍କ ଶରଣରେ ଯାଇଛୁ, ଆମେ କାହିଁକି ବର୍ତ୍ତମାନ ଭୟ କରିବୁ, ଏ ଯେଉଁ ଅନ୍ଧକାର ରହିଛି ଆମକୁ ଭୟ ଆସୁଛି, ପ୍ରଭୁ ଆମେ ଆପଣଙ୍କ ଶରଣରେ ଯାଇଛୁ କାହିଁକି ଆମେ ଭୟ କରିବୁ। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ସେମାନେ କୌଣସି ପରିସ୍ଥିତିରେ ଭୟଭୀତ ହୁଅନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଦେବତାମାନେ ସ୍ତୁତି କରିକିରି ବ୍ରହ୍ମାଙ୍କୁ କହିବେ ଯେଉଁ ଅନ୍ଧକାର ରହିଛି, ଅନ୍ଧକାରର କାରଣ କ'ଣ ଏବଂ କେମିତି ଆମେ ଏଥିରୁ ମୁକ୍ତ ହେବୁ, ଏଭଳି ଭାବରେ ବ୍ରହ୍ମା ତାଙ୍କର ସବୁ ସ୍ତୁତି କରିବେ, ବର୍ଣ୍ଣନା କରିବେ, ଭାଗବତ ସାମ୍ରାଜ୍ୟରେ ବର୍ଣ୍ଣନା କରାଯିବ। ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି, ନିଦାୟ ଗୌର ପ୍ରେମାନନ୍ଦେ। ହଁ କୁହନ୍ତୁ ଏତେ ପ୍ରଶ୍ନ। ହଁ ଏଇଟା ହେଉଛି ତାଙ୍କୁ ଦେବା ପାଇଁ, ଯଶ ଦେବା ପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି ନା, ତସ୍ମା ତୁମ ତିଷ୍ଠ ଯଶୋ ଲଭସ୍ୱ, ସବୁ ଯଶ ହେଉଛି ଭଗବାନଙ୍କର, କାରଣ ଶୈଳ ଐଶ୍ୱର୍ଯ୍ୟ ଯଶ ହେଉଛି ଗୋଟିଏ ଐଶ୍ୱର୍ଯ୍ୟ, କିନ୍ତୁ ସିଏ ନିଜେ ଯଶ ଗ୍ରହଣ ନ କରି ଅନ୍ୟମାନଙ୍କୁ ଯଶ ଦେଉଛନ୍ତି, ଯଶ ଲଭସ୍ୟ ତୁମେ ଯଶ ଗ୍ରହଣ କର। ହଁ ହଁ ନିମିତ୍ତ ମାତ୍ର ଭବ ସବ୍ୟସାଚୀ, କେବଳ ନିମିତ୍ତ। ହଁ ଅର୍ଜୁନକୁ ଦୋଷ ଦିଆହେଲା ନା, ଅର୍ଜୁନ ସବୁ